ନମସ୍କାର, ମୁଁ ହେଲି ରଞ୍ଜୁଲତା ନାୟକ, ସାଲିଆ ସାହି ଆଦିବାସୀ ଗାଁ। ମୋ ଝିଅ ହ୍ୟାଣ୍ଡିକ୍ୟାପ୍ଟ 12 ବର୍ଷ ହେଲାଇ, ମେଚ୍ୟୁରିଟି ପାଇସାରିଲାଇ, ପ୍ରତି ମାସରେ ବି ପିରିୟଡ଼ସ ହେଉଛି। ଆଉ କେବଳ ତାକୁ ଏଇ ଆମର ଖାଲି ଭତ୍ତା 700 ଟଙ୍କା ମିଳୁଛି, ତାପରେ ଆଉ କିଛି ତାକୁ ସାହାଯ୍ୟ ନାହିଁ। ମୁଁ ଅନୁରୋଧ କରି କହୁଛି ମୋ ଝିଅକୁ ଯାହା ହେଲେ ସାହାଯ୍ୟ କରନ୍ତୁ। ଆଉ ଯେ ତାର ଟିକେ ହଗିଶ ହଉ, ହଗିଶ ଟିକେ ସାହାଯ୍ୟ କଲେ ମତେ ଟିକେ ମୁଁ ଉପକୃତ ହୁଅନ୍ତି ଆଉ। କାରଣ ବହୁତ ଅସୁବିଧା ଏଠି, ମାନେ ପାଣି ଅସୁବିଧା, ନା ଡ୍ରେନ ନାହିଁ, ଧୁଆଧୁଇ କରିବାକୁ ମାନେ ବହୁତ ମାନେ ଅସୁବିଧାରେ ରହୁଛି ସବୁବେଳେ ଆଉ। ଆଉ ଆମେ ତ ଗରିବ ଲୋକ, ଠିକ ସେ କିଣିପାରୁନୁ, ହଗିଶ ହଉ କି ପ୍ୟାଡ଼ ହଉ। ଆଉ ପିନ୍ଧିବାକୁ ବି ତାକୁ ଅସୁବିଧା ବହୁତ ହଉଛି ଆଉ। ଆପଣ ଯଦି ମତେ ଟିକେ ସାହାଯ୍ୟ କରନ୍ତେ, ମୁଁ ତାହେଲେ ଆପଣଙ୍କୁ ଧନ୍ୟ ମନେ କରନ୍ତି।